श्री जगन्नाथ हेउछंती समग्र विश्वर देवता। से आंचलिकवाद को नहीं कौनसी एक संप्रदाय बा ओडिया जाति भितरे सीमित होइ न थांती, किंतु परोक्षरे समग्र देश भारतीय स्वाभिमान रो प्रतीक। तांकु शेष अवतार भावे वर्णना करा जायछि। तेणु से श्री विष्णु, श्री राम, श्री कृष्ण एपरिकी समस्त देवदेवीक गुण को नहीं प्रतिष्ठित, अर्थात तांकर स्थिति सबुठारु ऊर्ध्वरे। एठारे मन को प्रश्न आसे, श्रीजगन्नाथ चेतना कौन, क्यों दृष्टि यह स्वतंत्र? ए बाबदरे आज पर्यंत कौनसी साधारण मनुष्य ठारु साधुसंतक पर्यंत कहा पक्षरे यह पूर्ण भाव बुझिबा संभव नुहे। अंधटीए हाथी दर्शन कलापरी हुए तो निजर कर्मनिष्ठा और निबिड़ता बड़े किए किछिटा प्राप्त हो पारिछन्ति। नमस्कार, आपण माने सुनुछन्ति विशिष्ट लेखक सुकांत किशोर महांतिंक एक पुस्तक नीलात्रिशंक लीलाखेड़ार प्रथम अध्याय श्री जगन्नाथ चेतना। एही पुस्तकटी सम्बन्धरे विवरणी आमे एही अध्यायर शेषरे प्रदान करिबु। तांकर गति शून्यतारु पुण्य पूर्णता पर्यंत जागतिक सत्ता मध्यरे लुचि रहितबा आणविक शक्ति को केवल तांक मध्यरे ही कल्पना करा जाई परे। तांकर कौनसी निर्दिष्ट धर्मधारा नाही कि संस्कृति नाही, अर्थात से एक अंतर्निहित चेतना। जीव जगतरे थिबा जीवंत अंतसत्ता मध्यरे परमात्मा रूपरे से ही विराजमान। आम मानक परि स्थूलदर्शी माने परमात्मांकर परम ब्रह्म शक्ति को अनुभव करिबा पाई सबु समय रे आगभर होइथांती, किंतु वेद उपनिषद रे वर्णना करा जाय छि जे ब्रह्मंकर कौनसी आकार नाही, से निराकार। अतएव जगतर नाथ जगन्नाथ सही निर्गुण ब्रह्म को सगुण ब्रह्मरे रूपांतरित करि सर्वशक्तिमान रूपरे सचराचर विश्वरे पूजित। श्री जगन्नाथ ओ तांक चेतनार विशेषत्व अनस्वीकार्य, अर्थात जहाँ ओतप्रोत भावे मन को पाई थाए। प्रभुंकर वर्ण कृष्ण बा कालिया जहाँ कि सबु वर्णर अनुपस्थिति होई पारे। वास्तविक ए कृष्ण वर्ण अत्यंत आकर्षणीय, जहाँ भक्त ठारु देवादेवी एवं प्रिय गोपी समस्तंकु व्याकुल करिथाए। युग युग धरि संथ ओ प्राबंधिक तथा बाणी साधक कवि माने जगा कालियांक स्तुतिगान करि आछन्ती। जे माने प्रभुंकर दर्शनर सुजोग पाइछन्ती से माने पुनर्जन्मर मुक्ति पाइछन्ती। प्रतीकात्मक दृष्टिरु कृष्ण रंग मनुष्य मानक सहित तांकर सानिध्य को बुझाई थाए। द्वापर युगरे महाप्रभु को सरबिद्ध करथिबा जारा एवं परवर्ती समय रे एहांकु नीलमाधव रूपे पूजा करथिबा विश्वावसु सबर जणे जणे अनार्य गोष्ठीर मनुष्य, जे माने सरल भक्ति तथा जगन्नाथ चेतनार मूल उत्स। जन्मरु मृत्यु पर्यंत श्रीजगन्नाथ ओडियार चीर सहचर। ओडिया शिशुटीए जन्मग्रहण कले सात दिन रे ताकु गाधेई दी तार अशौच दोष निवारण कला बेले ता मुखरे श्रीजगन्नाथक निर्माल्य जल दिया जाए। सते जेपरि सेहिठारु श्रीजगन्नाथ चेतनार आरोपण करा जाए, ठीक सेहिपरि मृत्यु समय रे तार तुंडरे निर्माल्य ओ जल दिया जाए। सेहिपरि जगन्नाथ चेतनार अन्य एक दिग हला एहा जाति धर्म वर्ण भाव को बुझि न थाए, अर्थात जगन्नाथक महाप्रसाद सबु जातिर भक्त आचंडाल ब्राह्मण एकाठी ग्रहण करिथंती। एसबु भितरे लक्ष्मी पुराणर श्रीया चंडोलणीर पूजा समस्तंकु जणा। एसबु भितरे लक्ष्मी पुराणर श्रीया चंडालुणीर पूजा समस्तंकु जणा। लक्ष्मीकु विरोध करि श्रीजगन्नाथ ओ बड़ भाई श्री बलभद्र अनेक भोक ओ तृषार कष्ट सहिथिले। शेषरे स्त्री जातिर विजय तथा श्रीया भळी जणे साधारण महिलार निच्छक भक्तिर विजय छड़ा एहा आउ किछि होइ न पारे। बालिग्रामर दासिया परि दलित ठारु पैड़ सीधासलख नेबा कथा ओ जाजपुरर बंधु महांती परिवार भोक मेंटाइबा पाई ତାଙ୍କ ନିକଟକୁ ଆସି ରତ୍ନ ଥାଳିରେ ନିଜ ଖାଦ୍ୟ ଦେବା ଭଳି ଅନେକ ଜନଶ୍ରୁତି ଓ ଆଖ୍ୟାୟିକା ଭକ୍ତମାନଙ୍କର ସରଳ ଭକ୍ତିର କଥା ଦୋହରାଇଛନ୍ତି। ସିଦ୍ଧ ବାରଙ୍ଗ ଗୋସାଇଁ ଥିଲେ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ପ୍ରତିଦିନ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ମାର୍ଗଶୀର ମାସ ପୂର୍ଣ୍ଣିମାରେ ତାଙ୍କର ଶିଷ୍ୟମାନେ ଗୁରୁଙ୍କର ଆବିର୍ଭାବ ଦିବସ ପାଳନ କରୁଥିବାରୁ ସେ ଶ୍ରୀକ୍ଷେତ୍ର ଯିବା ସମ୍ଭବ ହେଲା ନାହିଁ। କିନ୍ତୁ ପ୍ରାର୍ଥନାରେ ମଜ୍ଜିଥିବା ବେଳେ ସ୍ୱୟଂ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଚାଡ଼ି ପୂର୍ଣ୍ଣଗ୍ରାମ ଯାହାକି ପୁନଙ୍ଗ ଭାବେ ପରିଚିତ ସେଠାରେ ଆବିର୍ଭୂତ ହୋଇଥିଲେ। ଭକ୍ତର ଭକ୍ତି ତାଙ୍କୁ ସେଠାକୁ ଟାଣି ଆଣିଥିଲା। ତେଣୁ ଶ୍ରୀଜଗନ୍ନାଥ ଚେତନାକୁ ନିରୂପଣ କରିବା ବା ବୁଝିବା ସାଧାରଣ ଲୋକର ବୁଦ୍ଧିର ପରିସର ନୁହେଁ, ଅର୍ଥାତ୍ ଭକ୍ତର ଭାଷା ଏହି ଚେତନାକୁ ବର୍ଣ୍ଣନା କରିବାକୁ ଅକ୍ଷମ। ପୁନଶ୍ଚ ଆମ୍ଭେମାନେ ଶ୍ରୀଜଗନ୍ନାଥଙ୍କ ପାଖରେ ପହଞ୍ଚିଥାଉ, ଏଥିପାଇଁ ଦରକାର ଆନ୍ତରିକ ଅନାବିଳ ଭକ୍ତିଭାବ। ଯିଏ ତାଙ୍କର ଭକ୍ତ ତା ପାଇଁ ତାଙ୍କ କରୁଣାର ଅଭାବ ନଥାଏ। ଯବନ ସାଲବେଗଙ୍କ ନ ଶୁଖିବା କ୍ଷତଗୁଡ଼ିକ ନିଜେ ଶ୍ରୀଜଗନ୍ନାଥ ସ୍ୱପ୍ନରେ ଆସି ବିଭୂତି ଦ୍ୱାରା ଉପଶମ କରିଥିଲେ ଏବଂ ଭକ୍ତ ସାଲବେଗଙ୍କ ଚିନ୍ତା ଚେତନାକୁ ସମ୍ମାନ ଜଣାଇ ତାଙ୍କର ଫେରିବା ପର୍ଯ୍ୟନ୍ତ ନନ୍ଦିଘୋଷ ଉପରେ ପ୍ରତୀକ୍ଷା କରିଥିଲେ। ଏହିପରି ଅନେକ କିମ୍ବଦନ୍ତୀ କଥା ମଧ୍ୟରେ ଶ୍ରୀଜଗନ୍ନାଥ ତାଙ୍କ ଭକ୍ତଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ। କେତେ ନିବିଡ଼ ଭାବରେ ରଥଦାଣ୍ଡରେ ଭକ୍ତ ତାର ଆରାଧ୍ୟ ଦେବତାଙ୍କୁ ଆଲିଙ୍ଗନ କରିବା, ନିଜର ଭାବି ଛୁଇଁବା ସମୟରେ ଏକ ମାନବୀୟ ବ୍ୟକ୍ତିଗତ ସମ୍ପର୍କ ତାଙ୍କ ସହିତ ସୃଷ୍ଟି କରିପାରେ। ସମସ୍ତ ବାଧାବନ୍ଧନକୁ ଟପିଯାଇ ସେ ଭକ୍ତ ସହିତ ଏକାକାର ହୋଇଯାଆନ୍ତି। ଏପରି ଏକାତ୍ମ ଭାବ ଶ୍ରୀଜଗନ୍ନାଥ ଚେତନାର ମୂଳମନ୍ତ୍ର। ଶ୍ରୀଜଗନ୍ନାଥ ସମସ୍ତଙ୍କର ପୂଜ୍ୟ, ସେ ପରା ବିଶ୍ୱବାସୀଙ୍କ ଦେବତା। ସମସ୍ତେ ଧାଇଁ ଆସିଛନ୍ତି ତାଙ୍କୁ ଦେଖିବେ, ତାଙ୍କୁ ତାଙ୍କ ଧର୍ମରେ ପ୍ରଭାବିତ କରିବେ। କିନ୍ତୁ ସେମାନଙ୍କର ଧର୍ମର ସମନ୍ୱୟ ଏଠାରେ ଘଟିଥାଏ, ତାଙ୍କର ସମସ୍ତ ଚାଲିଚଳନ ମଧ୍ୟରେ ଥିବା ରାଜକୀୟ ବିଧିବ୍ୟବସ୍ଥା ମଧ୍ୟରେ ଓଡ଼ିଶାର ଗଜପତିଙ୍କ ପରି ଦୂରଦୂରାନ୍ତରରୁ ଆସିଥିବା ବିତ୍ତଶାଳୀ ଧନିକ ଭକ୍ତ ନିଜକୁ ସେବକ ଭାବରେ ସମର୍ପଣ କରିବାକୁ ପଛାଇନଥାଏ। ତେଣୁ ଆଧ୍ୟାତ୍ମିକ ଶକ୍ତି ପାଖରେ ଭୌତିକ ଶକ୍ତି ଯେ କେତେ ତୁଚ୍ଛ, ଏହା ଶ୍ରୀଜଗନ୍ନାଥ ଚେତନାରେ ପର୍ଯ୍ୟବସିତ ହୋଇଛି। ଏ କଥା ଅନ୍ୟ ଧର୍ମଧାରାରେ ନଥାଏ। ରଥଯାତ୍ରାର ଆରମ୍ଭରେ ଗଜପତି ଚଣ୍ଡାଳ ପରି ଝାଡ଼ୁ ମାରିବା ବା ଛେରା ପହଁରା କାର୍ଯ୍ୟ କରିଥାନ୍ତି। ସେହିପରି ନୀଳାଦ୍ରିଶଙ୍କ ମାନବିକ ଲୀଳା ମଧ୍ୟରେ ତାଙ୍କୁ ଥଣ୍ଡା ଓ ଜ୍ୱର ହେବା ସମସ୍ତଙ୍କୁ ଚକିତ କରେ। ଏଥିପାଇଁ ଔଷଧ ଓ ପଥିର ବ୍ୟବସ୍ଥା କରାଯାଇଥାଏ, ତା ସହିତ ନବକଳେବର ବ୍ୟବସ୍ଥା, ଅର୍ଥାତ୍ ଦାରୁ ରୂପକ ଶରୀରକୁ ତ୍ୟାଗ କରି ନୂତନ ମୂର୍ତ୍ତି ମଧ୍ୟରେ ବ୍ରହ୍ମ ସ୍ଥାପନ ସମସ୍ତଙ୍କଠାରେ ଏକ ଆଧ୍ୟାତ୍ମିକ ଭାବ ଉଦ୍ରେକ କରିଥାଏ। ବ୍ରହ୍ମ ହେଉଛି ଏପରି ବସ୍ତୁ ଯାହା ମନୁଷ୍ୟକୁ ସାରା ବିଶ୍ୱ ତଥା ସ୍ୱର୍ଗ ମର୍ତ୍ତ୍ୟ ପାତାଳରୁ ଉଦ୍ଧାର କରିବା ନିମିତ୍ତ ତାହା ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିରେ ବିଦ୍ୟମାନ, ଅର୍ଥାତ୍ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁ ଦେବତା, ସମଗ୍ର ବିଶ୍ୱର ଉପାସ୍ୟ। ଏପରିକି କେତେକ ଦେବଦେବୀ କାକଟପୁରରୁ ମା ମଙ୍ଗଳା ପ୍ରତିଦିନ ରାତ୍ରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଆସିଥାନ୍ତି। ବସ୍ତୁତଃ ଶ୍ରୀଜଗନ୍ନାଥ ତାଙ୍କ ମାନବୀୟ ଲୀଳା ମାଧ୍ୟମରେ ସମାଜକୁ ଅନେକ ଲୋକମଙ୍ଗଳକାରୀ ବାର୍ତ୍ତା ପ୍ରଦାନ କରିଆସୁଛନ୍ତି। ଶ୍ରୀଜଗନ୍ନାଥଙ୍କ ଅଲୌକିକ ମହିମା ମଧ୍ୟରେ ଭକ୍ତର ଆତ୍ମସମର୍ପଣ ସବୁଠାରୁ ବଡ଼ କଥା, ଯାହା ଉପରେ ଶ୍ରୀଜଗନ୍ନାଥ ଚେତନା ଆଧାରିତ। ଶେଷରେ ଏତିକି କୁହାଯିବ, ଏହା ଭକ୍ତିରସରେ ଭକ୍ତକୁ ଆଚ୍ଛନ୍ନ କରିଥାଏ। ଜୟଦେବଙ୍କ ଦ୍ୱାରା ରଚନା କରାଯାଇଥିବା ଗୀତଗୋବିନ୍ଦର ପାଦ ପୂରଣ ପାଇଁ ସ୍ୱୟଂ ଶ୍ରୀଜଗନ୍ନାଥ ଧାଇଁ ଯାଇଥିଲେ। ପାଦ ପୂରଣ କରି ଲେଖିଥିଲେ, ଦେହି ପଦ ପଲ୍ଲବ ମୁଦାରମ, ଅର୍ଥାତ୍ ତାଙ୍କ ଦ୍ୱାରା ସବୁ ସମ୍ଭବ। ଯୁଗ ଅନୁଯାୟୀ ସେ ହେଉଛନ୍ତି ଶେଷ ଅବତାର, କଳ୍କୀ ଅବତାର, ଶକ୍ତିଶାଳୀ। କେହି କେହି ଦର୍ଶାଇଛନ୍ତି ସେ କୃଷ୍ଣ, ବିଷ୍ଣୁ ଏବଂ ସମସ୍ତ ଦେବାଦେବୀଙ୍କର ଗୁଣ ତାଙ୍କଠାରେ ନିହିତ, ଅର୍ଥାତ୍ ତାଙ୍କ ସ୍ଥିତି ସବୁଠାରୁ ଉର୍ଦ୍ଧ୍ୱରେ। ତେଣୁ ଶ୍ରୀଜଗନ୍ନାଥ ଚେତନା ବର୍ଣ୍ଣନା ସବୁ ସମୟରେ ଅପୂର୍ଣ୍ଣ। ସର୍ବୋପରି ଓଡ଼ିଆ ଜନଜୀବନ ଧାରାରେ ଶ୍ରୀଜଗନ୍ନାଥ ଚେତନାର ପ୍ରବାହ ଅନସ୍ୱୀକାର୍ଯ୍ୟ। ଆପଣମାନେ ଶୁଣୁଥିଲେ ନୀଳାଦ୍ରିଶଙ୍କ ଲୀଳାଖେଳାର ପ୍ରଥମ ଅଧ୍ୟାୟ ଶ୍ରୀଜଗନ୍ନାଥ ଚେତନା। ରଚୟିତା ହେଲେ ସୁକାନ୍ତ କିଶୋର ମହାନ୍ତି।